ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଚାରାଧୀନ ମାମଲା ସଂଖ୍ୟା ହ୍ରାସ କରିବା ପାଇଁ ଉପାୟ ବାହାର କରିବା ନିମନ୍ତେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ହେଉଛି ବିଶ୍ୱର ସବୁଠାରୁ ବୃହତ୍ ସୁଯୋଗର ଦେଶ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁମାନେ ମାନବିକତାକୁ ଜଘନ୍ୟ ଅପରାଧରେ ଲଜିତ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, କହିଛନ୍ତି ଉପରାଷ୍ଟ୍ରପତି। ଗୁଜରାଟ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ ଶୀଘ୍ର ଗସ୍ତ କରିବ ଆନ୍ତଃରାଜ୍ୟ କେନ୍ଦ୍ରୀୟ ଦଳ। ଏବଂ ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ୍ ତେଜିନ୍ଦର ସିଂହ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିଚାରାଧୀନ ମାମଲା ହ୍ରାସ କରିବା ପାଇଁ ନ୍ୟାୟପାଳିକା ନିମନ୍ତେ ଏକ ବଡ଼ ଆହ୍ୱାନ। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଜିଲ୍ଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ସମସ୍ତ ଅଂଶୀଦାର ଏକାଠି ହୋଇ ବକେୟା ମାମଲାର ସମାଧାନ ପାଇଁ ଉପାୟ ଖୋଜିବା ଉଚିତ। ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ତାଙ୍କ ଅଭିଭାଷଣରେ ସୁପ୍ରିମକୋର୍ଟ 75 ବର୍ଷର ଯାତ୍ରାକୁ ପୂରା କରିଥିବାରୁ ଗର୍ବିତ ବୋଲି କହିଛନ୍ତି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକମାନଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାର ଏକ ଉତ୍ତମ ବ୍ୟବସ୍ଥା ଉପଲବ୍ଧ ହେବା ଉଚିତ, ଯାହାଦ୍ୱାରା ସେମାନେ ସେମାନଙ୍କର ବ୍ୟକ୍ତିଗତ ଏବଂ ସାମୁହିକ ସାମର୍ଥ୍ୟକୁ ରାଷ୍ଟ୍ର ନିର୍ମାଣରେ ନିୟୋଜିତ କରିପାରିବେ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ବକେୟା ମାମଲା ହ୍ରାସ ସଂକ୍ରାନ୍ତ କମିଟି ମାମଲା ପରିଚାଳନା ଜରିଆରେ ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବିଚାରାଧୀନ ମାମଲାର ସମାଧାନ ପାଇଁ ଅନ୍ୟ କେତେକ ରଣନୀତି ମଧ୍ୟରେ ପ୍ରାକ୍ ମାମଲା ବିବାଦ ସମାଧାନ ଅନ୍ତର୍ଭୁକ୍ତ। ପ୍ରଧାନ ବିଚାରପତି କହିଛନ୍ତି ସୁପ୍ରିମକୋର୍ଟ ନିକଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶେଷ କରିଛନ୍ତି, ଯେଉଁଥିରେ 5ଟି କାର୍ଯ୍ୟଦିବସ ମଧ୍ୟରେ ପ୍ରାୟ 1000 ମାମଲାର ଆପୋଷ ସମାଧାନ ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିଶ୍ୱର ସବୁଠାରୁ ବଡ଼ ସୁଯୋଗର ଭୂମି ଭାବରେ ଉପସ୍ଥାପନ କରିଛନ୍ତି ଏବଂ ବ୍ୟବସାୟ କ୍ଷେତ୍ରର ସୁବିଧା, ସଂସ୍କାର, ଏକ ସ୍ଥିର ନୀତି ଏବଂ ଉଚ୍ଚ ଅଭିବୃଦ୍ଧି ପାଇଁ ପ୍ରତିଶ୍ରତି ଦେଇଛନ୍ତି। ଇଟି ୱାର୍ଲଡ ଲିଡର୍ସ ଫୋରମକୁ ସମ୍ବୋଧିତ କରି ଶ୍ରୀ ମୋଦି ନିବେଶକମାନଙ୍କୁ ଉଦ୍ଭାବନ, କାର୍ଯ୍ୟଦକ୍ଷତା ଏବଂ ଉଚ୍ଚ ଗୁଣବତ୍ତା ଉତ୍ପାଦ ପାଇଁ ପ୍ରତିଶ୍ରତିବଦ୍ଧ ହେବାକୁ କହିଛନ୍ତି। ସେ କହିଛନ୍ତି ତାଙ୍କ ସରକାର ଅଧିକ ଦୃଢ଼ ଉଦ୍ଦେଶ୍ୟ ନେଇ ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଛି ଏବଂ ଆଶା ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ନିର୍ବାଚନ ହୋଇଥିବା ଅଧିକାଂଶ ଦେଶର ଲୋକମାନେ ପରିବର୍ତ୍ତନ ସପକ୍ଷରେ ମତ ଦେଇଥିବାବେଳେ ଭାରତୀୟମାନେ ନିରନ୍ତରତା, ରାଜନୈତିକ ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପସନ୍ଦ କରିଛନ୍ତି। ଏକ ନୂତନ ନବମଧ୍ୟବିତ୍ତ ଶ୍ରେଣୀ ଦେଶର ପ୍ରଗତିକୁ ଆଗକୁ ବଢ଼ାଉଛି ଏବଂ ଏହାର ବଜାର ପାଇଁ ଦିଗ ନିର୍ଦ୍ଧାରଣ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଭାରତ ଏକ ଅନନ୍ୟ ସଫଳତାର କାହାଣୀ ଲେଖୁଛି ଏବଂ ଏହାର ସଂସ୍କାରର ପ୍ରଭାବ ଅର୍ଥନୀତିର ପ୍ରଦର୍ଶନରେ ଦୃଶ୍ୟମାନ ହେଉଛି। ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର, ଗଭୀର ମହାସାଗର ଏବଂ ମହାକାଶ କ୍ଷେତ୍ରରେ ତାଙ୍କ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ଭାରତକୁ ଅପେକ୍ଷା କରିଥିବା ଆହ୍ୱାନ ଏବଂ ସୁଯୋଗ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଦେଶକୁ ବିଶ୍ୱ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ପରିଣତ କରିବା ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଗତ 10 ବର୍ଷ ମଧ୍ୟରେ ସରକାର 1 ଲକ୍ଷ ମେଡିକାଲ ଆସନ ସୃଷ୍ଟି କରିଛନ୍ତି ଏବଂ ଆଗାମୀ 5 ବର୍ଷରେ ଆହୁରି 75,000ରୁ ଅଧିକ ଆସନ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଆଜି 7ମ ପ୍ରତିଷ୍ଠା ଦିବସ ଅବସରରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାର ସରଳ ଓ ସୁଲଭ ସେବା ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ଲକ୍ଷ୍ୟ ପୂରଣ କରିବାରେ ବ୍ୟାଙ୍କର ଭୂମିକା ଉପରେ ଆଲୋଚନା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିନ୍ଧିଆ କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ପରଠାରୁ ପ୍ରାୟ 9,88,00,000 ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଏହା ଜରିଆରେ 45,000 କୋଟି ଟଙ୍କାର ଆର୍ଥିକ ଲାଭ ମଧ୍ୟ ପ୍ରଦାନ କରାଯାଇଛି। ଶ୍ରୀ ସିନ୍ଧିଆ ଅନୁଷ୍ଠାନ ସହ ଜଡ଼ିତ ସହକର୍ମୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ପ୍ରତ୍ୟେକ ଗାଁ ଓ ଘରେ ବ୍ୟାଙ୍କିଂ ସୁବିଧା ପହଞ୍ଚାଇବା ପାଇଁ ସଂଗଠନର କଠିନ ପରିଶ୍ରମ ଓ ପ୍ରୟାସ ଉପରେ ସେ ଆସ୍ଥା ପ୍ରକଟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୋଲକାତାର ଜଣେ ମହିଳା ଡାକ୍ତରଙ୍କ ସହ ଘଟିଥିବା ଘଟଣାକୁ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ନିନ୍ଦା କରିଛନ୍ତି। ଏଭଳି ଅପରାଧରେ ସମ୍ପୃକ୍ତ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଉତ୍ତରାଖଣ୍ଡର ଋଷିକେଶ ଏମ୍ସର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରି ଶ୍ରୀ ଧନଖଡ଼ କହିଛନ୍ତି, ଯେଉଁମାନେ ମାନବିକତାକୁ ଏଭଳି ଜଘନ୍ୟ ଅପରାଧରେ ଲଜିତ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଡାକ୍ତର, ନର୍ସ, କମ୍ପାଉଣ୍ଡର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଦୁଇଦିନିଆ ଗସ୍ତର ଆଜି ଶେଷ ଦିନରେ ଉପରାଷ୍ଟ୍ରପତି ଡେରାଡୁନ୍ସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରୀ କଲେଜର କ୍ୟାଡେଟ୍ମାନଙ୍କୁ ସମ୍ବୋଧିତ କରିଥିଲେ। ସାମରିକ ବିଦ୍ୟାଳୟରେ ଝିଅମାନଙ୍କୁ ନାମ ଲେଖାଇବା ନିଷ୍ପଭିକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାମରିକ ବିଦ୍ୟାଳୟରେ ଝିଅମାନଙ୍କ ନାମ ଲେଖା ଲିଙ୍ଗଗତ ସମାନତା ଏବଂ ଲିଙ୍ଗଗତ ନ୍ୟାୟ ପାଇଁ ନିଆଯାଇଥିବା ଉଲ୍ଲେଖନୀୟ ସକାରାତ୍ମକ ପଦକ୍ଷେପକୁ ପ୍ରତିଫଳିତ କରୁଛି। ଦେଶର ସ୍ୱାର୍ଥକୁ ସବୁ ପରିସ୍ଥିତିରୁ ଉର୍ଦ୍ଧ୍ୱରେ ରଖିବା ଉପରେ ଗୁରୁତ୍ୱାରୋପ କରି ଉପରାଷ୍ଟ୍ରପତି ଆର୍ଆଇଏମ୍ସି କ୍ୟାଡେଟ୍ମାନଙ୍କୁ ଗର୍ବ ଓ ନିର୍ଭୀକତାର ସହ ଦେଶସେବା କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ପୂର୍ବରୁ ଉପରାଷ୍ଟ୍ରପତି କଲେଜ ପରିସରରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ସେ ସମସ୍ତ କ୍ୟାଡେଟ୍ମାନଙ୍କୁ ଚାରା ରୋପଣ କରି ଏକ୍ ପେଡ଼ ମା କେ ନାମ ଅଭିଯାନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଗୁଜରାଟରେ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ଆକଳନ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଗଠନ କରିଛି। ଆନ୍ତଃରାଜ୍ୟ କେନ୍ଦ୍ରୀୟ ଟିମ୍ ଖୁବ୍ ଶୀଘ୍ର ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିବ। ଅଗଷ୍ଟ 25ରୁ 30 ତାରିଖ ମଧ୍ୟରେ ରାଜସ୍ଥାନ ଓ ଗୁଜରାଟରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଗୁଜରାଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ପ୍ରବଳରୁ ଅଧିକ ବର୍ଷା ହୋଇଥିଲା। ବର୍ଷକ ମଧ୍ୟରେ ହିମାଚଳ ପ୍ରଦେଶ ମଧ୍ୟ ବିଭିନ୍ନ ସମୟରେ ପ୍ରବଳ ବର୍ଷା ଓ ଭୂସ୍କଳନ ଦ୍ୱାରା ପ୍ରଭାବିତ ହୋଇଛି। ଏକ ବିବୃତ୍ତିରେ ଗୃହ ମନ୍ତ୍ରଣାଳୟ କହିଛି, ଏହି ରାଜ୍ୟଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛି ଏବଂ ଯଦି ସେମାନେ ଗୁରୁତର କ୍ଷୟକ୍ଷତି ବିଷୟରେ ସୂଚନା ଦିଅନ୍ତି ତେବେ ସେଠାରେ ମଧ୍ୟ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ନିୟୋଜିତ କରାଯିବ। ଏଥିରେ କୁହାଯାଇଛି ଯେ ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ଚଳିତ ବର୍ଷ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଇଏମ୍ସିଟି ଗଠନ କରିଛି, ଯେଉଁମାନେ ବନ୍ୟା ଓ ଭୂସ୍କଳନ ପ୍ରଭାବିତ ରାଜ୍ୟ ଆସାମ, କେରଳ, ମିଜୋରାମ ଏବଂ ତ୍ରିପୁରା ଗସ୍ତ କରି କ୍ଷୟକ୍ଷତିର ଆକଳନ ପାଇଁ ପଦକ୍ଷେପ ନେବେ। ନାଗାଲାଣ୍ଡ ପାଇଁ ମଧ୍ୟ କମିଟି ଗଠନ କରାଯାଇଛି, ଯାହା ଖୁବ୍ ଶୀଘ୍ର ରାଜ୍ୟର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ। ଆକାଶବାଣୀର ଦ୍ୱିଭାଷିକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆମେ ଭେକ୍ଟରବାହିତ ରୋଗର ଲକ୍ଷଣ, ପ୍ରତିରୋଧ ଓ ନିରାକରଣ ଶୀର୍ଷକ ଆଲୋଚନା ଆସନ୍ତାକାଲି ରାତି 9:30 ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ୍ ସେଣ୍ଟର ଫର୍ ଭେକ୍ଟର ବର୍ନ ଡିଜିଜ୍ କଣ୍ଟ୍ରୋଲର ନିର୍ଦ୍ଦେଶକ ଡକ୍ଟର ତନୁ ଜୈନ ଏବଂ ଏମ୍ସର କମ୍ୟୁନିଟି ମେଡିସିନ୍ ପ୍ରଫେସର ଡାକ୍ତର ପୁନୀତି ମିଶ୍ର ଯୋଗଦେଇ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ଭେକ୍ଟରବାହିତ ରୋଗ କିପରି ସଂକ୍ରମିତ ହୁଏ, ସୁରକ୍ଷିତ ରହିବାର ଉପାୟ, ଏହାର ଲକ୍ଷଣ ଏବଂ ଆରୋଗ୍ୟ ସମ୍ବନ୍ଧୀୟ ପ୍ରଶ୍ନ ବିଶେଷଜ୍ଞମାନଙ୍କୁ ପଚାରିପାରିବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତାକାଲି ରାତି 9:30 ଟେଲିଫୋନ୍ ନମ୍ଘର 011-2342-1050 ଓ 011-2331-4444 ଡାଏଲ କରିପାରିବେ। ହ୍ୱାଟ୍ସଆପ୍ ମାଧ୍ୟମରେ 92890-94044 ନମ୍ଘରକୁ ଶ୍ରୋତାମାନେ ପ୍ରଶ୍ନ ପଠାଇ ପାରିବେ କିମ୍ବା ହାସ୍ଟ୍ୟାଗ୍ ଆସ୍କ ଏୟାର ଜରିଆରେ ପ୍ରଶ୍ନ ପୋଷ୍ଟ କରିପାରିବେ। ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଏୟାର ମାର୍ଶାଲ୍ ତେଜିନ୍ଦର ସିଂ ଆଜି ନୂଆଦିଲ୍ଲୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ନିଯୁକ୍ତି ପାଇବା ପରେ ସେ ଜାତୀୟ ଯୁଦ୍ଧ ସ୍କାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏୟାର ମାର୍ଶାଲ୍ ତେଜିନ୍ଦର ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଏବଂ 1987 ଜୁନ୍ 13 ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ସେ 4500 ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ସହ ଏ ଶ୍ରେଣୀର ଉଡ଼ାଣ ପ୍ରଶିକ୍ଷକ ଅଟନ୍ତି। ସେ ଏକ ଫାଇଟର ସ୍କ୍ୱାଡ୍ରନ୍, ରାଡାର ଷ୍ଟେସନ ଏବଂ ପ୍ରମୁଖ ଲଢୁଆ ଘାଟିର ନେତୃତ୍ୱ ନେଇଛନ୍ତି ଓ ସେ ଜାମ୍ମୁ କାଶ୍ମୀରରେ ଏୟାର ଅଫିସର କମାଣ୍ଡିଂ ଥିଲେ। ତାଙ୍କୁ 2007 ବାୟୁସେନା ପଦକ ଏବଂ 2022 ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ବିଚାରାଧୀନ ମାମଲା ସଂଖ୍ୟା ହ୍ରାସ କରିବା ପାଇଁ ଉପାୟ ବାହାର କରିବା ନିମନ୍ତେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ହେଉଛି ବିଶ୍ୱର ସବୁଠାରୁ ବୃହତ ସୁଯୋଗର ଦେଶ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁମାନେ ମାନବିକତାକୁ ଜଘନ୍ୟ ଅପରାଧରେ ଲଜିତ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, କହିଛନ୍ତି ଉପରାଷ୍ଟ୍ରପତି। ଗୁଜରାଟ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ ଶୀଘ୍ର ଗସ୍ତ କରିବ ଆନ୍ତଃରାଜ୍ୟ କେନ୍ଦ୍ରୀୟ ଦଳ ଏବଂ ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ୍ ତେଜିନ୍ଦର ସିଂ ସମ୍ବାଦ ଶେଷ ହେଲା ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।